ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ। ସଙ୍କଡ଼ବାସିନୀ ସଂଘବାହିନୀ ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ। ଶ୍ରୀମନ୍ ସତ୍ୟନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକବାର ହରି ହରି ବୋଲ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁଭ୍ୟଂ ନମୋ ନମଃ। ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନଙ୍କର ତବ୍ୟଂ ଠାକୁରେ ପଞ୍ଚଦେବ ନମ ସୁତେ। ଭଜରେ ମନ ପରମ ବ୍ରହ୍ମ ନାରାୟଣ ମୂରତି ଭଜରେ ଧରି ଅବତାର କରନ୍ତି ବିହାର ଧରି ଅବତାର କରନ୍ତି ବିହାର କଳିକେ ପାରିବ ତାର ସକତି ଭଜରେ କରେ ପ୍ରଣତି ଭଜରେ ମନ ନାରାୟଣ ମୂରତି। ଲେଖିଲେ ଏକ ବର୍ଗ ସମୁଦ୍ଭବ ଚତୁର୍ବର୍ଗ ଫଳପ୍ରଦ ଅନୁଲୋମ ବିଲୋମ ଭ୍ୟାଂ କୁର୍ବନ୍ତୁ ସର୍ବମଙ୍ଗଳ। କାଳିଆ ହାତରେ ରାଖିଲୋ ବଳିଆ ହାତରେ ରାଖି, ଆଜି ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ ବଳିଆ ହାତରେ ରାଖି। କାଳିଆ ହାତରେ ରାଖିଲୋ ବଳିଆ ହାତରେ ରାଖି, ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ। ଜୟ କୃଷ୍ଣ ଦିନ ବନ୍ଧୁ ନବ ଜଲ ଧର, ଅତ୍ରାହି ଭଞ୍ଜନ ନାଥ କରୁନା ସାଗର, ଦିନ ଜନ ତାରିବାରୁ ନାମ ଦିନ ବନ୍ଧୁ, କୃପାର ସାଗର ଯେଣୁ ନାମ କୃପା ସିନ୍ଧୁ, ଶୁଣିବେ ଗୁଣିକ ଜନ ଶ୍ରବଣ ପୁଟରେ, ମନ ବଳାଇଛି ରାମ ଗାଥା ଗାଇବାରେ, ତା ଯୁଗ କଥା ବାବୁ ଏ ଅମୀୟ ରସ, ପାପ ତାପ ରୋଗ ଶୋକ ସବୁ ହେବ ନାଶ, ଅତି ଶ୍ରଦ୍ଧାରେ ବାନ୍ଧି ଦେଇଥିଲା ଭଉଣୀ ହଳଦୀ ମୁଖିଲୋ କାଳିଆ ହାତରେ ରାଖି, କାଳିଆ ହାତରେ ରାଖିଲୋ। ଆଜ୍ଞା ବଂଶ ମରା ଦୋଷ ଶିର, ମନେ କର ଇ ବିଚାର, ବିଂଶ ବାହୁ ଛିଡ଼ିଲା ମୋର, ବିଂଶ ବାହୁ ଛିଡ଼ିଲା ମୋ ଲଭିବା ମୋ ପରାଭବ, ଲଭିବା ମୋ ପରାଭବ ହେଲା ଏବେ ସମ୍ଭବ, ଅନ୍ୟ ଗତି ଯେ ନାହିଁ ମୋର ସେ ଇନ୍ଦ୍ରଜିତ ନିକୁମ୍ଭିଲାରେ ଦେଲା ପ୍ରାଣ, ହେଲା ମୋ ଲଙ୍କା ଯଶୂନ୍ୟ, ସେ ଚୌଦିଗେ ହାହାକାର ଶୁଭଇ ବାର ବାର, କରନ୍ତି ପ୍ରେତ ଗଣ ମାନନୀୟ ମାନନୀୟା ମୋର ଅଗଣିତ ଉତ୍କଳୀୟ ଶ୍ରୋତା ଶ୍ରୋତୃ ମଣ୍ଡଳୀ, ଆଜ୍ଞା ଆପଣମାନଙ୍କ ନିକଟରେ ଅଭିଶାପ କାବ୍ୟଟିକୁ ଆଲୋଚନା କରିବି। ବଂଶ ମରା ଦୋଷ ଶିର ମନେ କର ଇ ବିଚାର, ବିଂଶ ବାହୁ ଛିଡ଼ିଲା ମୋର, ରାମ ରାବଣ ସମରରେ ରାବଣ ବଂଶରେ ଗୋଟିକ ପରେ ଗୋଟିଏ ବୀର ମୃତ୍ୟୁବରଣ କରିବାରେ ଲାଗିଛନ୍ତି। ରାବଣ ଆଜି ଆଜ୍ଞା ଚିନ୍ତିତ ହୋଇପଡ଼ିଛି, କଣ କରିବ କିଛି ଭାବି ପାରୁନାହିଁ। ଶେଷକୁ ତାର ପ୍ରିୟ ପୁତ୍ର ଇନ୍ଦ୍ରଜିତ ଆଜକୁ ଛଅ ଦିନ ହେଲା ନିକୁମ୍ଭିଲାରେ ଯଜ୍ଞ କରୁଥିବା ବେଳେ ଲକ୍ଷ୍ମଣଙ୍କ ହାତରେ ମୃତ୍ୟୁବରଣ କରିଛି। ସବୁ ଦମ୍ଭ ସବୁ ଗର୍ବ ଅଭିମାନ ତାର ଦୂରେଇ ଯାଇଛି। ରାବଣ ଆଜ୍ଞା ମନରେ ଭାବୁଛି, ଏବାରେ ମୃତ୍ୟୁ ମୋର ଦ୍ୱାର ଦେଶରେ କରାଘାତ କଲାଣି। ଅନ୍ତିମ ସମୟେ ଥରେ ଆସି ନାରାୟଣ ଆସି ଇଏ ଦିନ ଦାସରେ ବାରେ ଆହା ପ୍ରଭୁ ଦେବ। ରାବଣ ଆଖିରୁ ଧାର ଧାର ଲୁହ ଗଡି ଯାଉଛି, ଉର୍ଦ୍ଧ ମୁଖରେ ଯୋଡ଼ ହସ୍ତ ହୋଇ ପ୍ରାର୍ଥନା କରୁଛି, ହେ ପ୍ରଭୁ ଅନ୍ତିମ କ୍ଷଣରେ ଦେଖା ଦେଇ ମୋତେ ଉଦ୍ଧାର କର। ସୁବର୍ଣ୍ଣ ବିଗ୍ରହ ନିର୍ମାଣୀ ତୁରିତ ସ୍ଥାପି ସିଂହାସନ ପରେ ଯଥାଉ ପଚାରେ ପୂଜେ ଦଶାନନ ବସିଲଙ୍କା ରାଜପୁରେ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ରାମଙ୍କର ସୁବର୍ଣ୍ଣ ବିଗ୍ରହଟିଏ ନିର୍ମାଣ କରି ସିଂହାସନରେ ସ୍ଥାପନ କରି ଯଥା ଉପଚାରରେ ପୂଜା କରୁଛି ବିଶ୍ରବାନନ୍ଦନ ରାବଣ। ଯୋ ମୋ ମାର୍ଗେ ମନ ଜାନ ଆରୋହିଣ କୁଣ୍ଡେ ଗାଇ ରାମ ନାମ ଲଙ୍କା ଭୁବନରେ ମିଳିଲେ ଦେବର୍ଷି କରନ୍ତି ଅବଲୋକନ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଏତିକି ବେଳେ ବ୍ରହ୍ମାନନ୍ଦନ ଦେବର୍ଷି ନାରଦ ମନଯାନ ଆରୋହଣ ପୂର୍ବକ ଲଙ୍କା କଟକରେ ଆସି ପହଞ୍ଚି ଯାଇଛନ୍ତି। ମୁଖରେ ପଣ୍ଡିତେ ରାମ ନାମ ଗାଇ ଗାଇ ଗଙ୍ଗା ଯମୁନା ନିର୍ମଳ ପାନି ନିର୍ମଳ ପାନି ଝରେ ଚଲୋରେ ମନ ଗଙ୍ଗା ଯମୁନା ତୀରେ ଚଲୋରେ ମନ ପାନି ଝରେ ଚଲୋରେ ମନ ଗଙ୍ଗା ଚଲୋରେ ମନ ମନ ମେହି ଗଙ୍ଗା ମନ ମେହି ଯମୁନା ମନ ମେହି ଗଙ୍ଗା ଆ
ସ୍ନାନ ସାରେ ଚଲୁ ରେ ମନ ଚଲୁ ରେ ମନ ମନ ମେହି ମାଲା ମନ ମେହି ମୁଦ୍ରା ମନ ମେହି ମାଲା ମନ ମେହି ମନ ମେହି ଧ୍ୟାନ ଘରେ ଚଲୋରେ ମନ ଚଲୋ କବୀରା ସୁନୋ ଭାଇ ସାଧୁ କହ ତୋ
କବୀରା
ସୁନୋ ଭାଇ ସାଧୁ କହ ତୋ କବୀରା
ଦେବର୍ଷି ନାରଦ ଆଜ୍ଞା ଦେଖିଲେ ରାବଣ ଆଜି ରାମଙ୍କ ବିଗ୍ରହକୁ ପୂଜା କରୁଛି, ଚିନ୍ତା କଲେ କଳହ ପ୍ରିୟ ଦେବଜ୍ୟୋତି ନାରଦ, ରାବଣକୁ ଦେଖା ନ ଦେଇ ମୁଁ ଯାଉଛି ଚାଲିଯିବି। ପଣ୍ଡିତେ ନାରଦ ଚାଲି ଯାଉଛନ୍ତି, ହଠାତ୍ ନଜର ପଡିଗଲା ରାବଣର, ପଛରୁ ଡାକୁଛି, ହେ ଦେବର୍ଷି
ଫେରିଯିବେ ଜ୍ୟୋତି ଜଳ ନ କରି ଗ୍ରହଣ ହେବ ମୋର ମଙ୍ଗଳ ହେ ବିଧି ନନ୍ଦନ
ଆପଣ ମୋର ଆତିଥ୍ୟ ଗ୍ରହଣ ନ କରି ଚାଲି ଯାଆନ୍ତୁ ନାହିଁ। ଆଜ୍ଞା, ଅଟକି ଗଲା ଦେବର୍ଷିଙ୍କର ପାଦ ଯୋଡ଼ିକ, ଡାକିଲେ, ବାବୁରେ ରାବଣ, ତୋ ପୁଅ ଇନ୍ଦ୍ରଜିତ ଆଜକୁ 6 ଦିନ ହେଲାନି କୁମ୍ଭିଲାରେ ମୃତ୍ୟୁବରଣ କରିଛି, ତୋ ପୁରରେ ଆତିଥ୍ୟ ଗ୍ରହଣ କରିଥାନ୍ତି, ହେଲେ ଗୋଟା ଅସୁବିଧା ଅଛି,
6 ଦିନ ହେବ ନିକୁମ୍ଭିଲା ଠାରେ ତୋର ସୁତ ଇନ୍ଦ୍ରଜିତ ହୋଇଛି ତ ଶୌଚ
ବାବୁରେ ରାବଣ, 6 ଦିନ ହେବ ତୋ ପୁଅ ଇନ୍ଦ୍ରଜିତ ମରିଛି, ତେଣୁ ତୋର ଶୌଚିଆ, ମୁଁ ତୋର ଆତିଥ୍ୟ ଗ୍ରହଣ କରିପାରିବି ନାହିଁ। ମନ ଆଜ୍ଞା ଖରାପ ହେଇଗଲା ରାବଣର, ରାବଣ ଡାକିଲା, ଦେବର୍ଷି ମୋର କିନ୍ତୁ ଅମଙ୍ଗଳ ହେବ। ଏ କଥା ଶୁଣି ଆଜ୍ଞା ନାରଦ ମନେ ମନେ ହସିଲେ, ରାବଣର କାକୁସ୍ଥ ଭାବ ଦେଖି ଡାକିଲେ, ବାବୁରେ ରାବଣ, ଆଜି ସନ୍ଧ୍ୟା ମଧ୍ୟ ଲଙ୍କାକୁ ଯେବେ ତୁ କରିପାରିବୁ ବୈକୁଣ୍ଠ ଆତିଥ୍ୟ ଗ୍ରହଣ କରିବି ତୋ ପୁରେ ଘୁଞ୍ଚିବ ତୋ ମନ କଷ୍ଟ
ଆଜି
ସନ୍ଧ୍ୟା ସୁଦ୍ଧା ଦେବତା ମାନଙ୍କୁ ହକାରି ଆଣି ତୋ ଲଙ୍କାପୁରକୁ ତୁ ବୈକୁଣ୍ଠରେ ପରିଣତ ଯଦି କରିପାରିବୁ, ତେବେ ତୋର ଅତିଥି ହୋଇ ଅନ୍ନଜଳ ସ୍ପର୍ଶ କଲେ ଅପରାଧ ହେବ ନାହିଁ। ଆଜ୍ଞା, ନାରଦଙ୍କ କଥା ଶୁଣି ରାବଣ ଟିକେ ହସିଦେଲା, ଡାକିଲା ଦେବଜ୍ୟୋତି, ହସି ଭାସେ ଦଶା ନନ ଶୁଣ ଜ୍ୟୋତି ବର ଆହେ ମୋପୁରେ ବନ୍ଦୀ ଅଛନ୍ତି, ମୋପୁରେ ବନ୍ଦୀ ଅଛନ୍ତି ସକଳ ମୋର ପୁରରେ ଦେବତା ମାନେ ବନ୍ଦୀ ଅବସ୍ଥାରେ ଯିଏ ଯାହାର କର୍ମରେ ନିଯୁକ୍ତି ଅଛନ୍ତି। ମୋ ଲଙ୍କା କଟକ କଣ ବୈକୁଣ୍ଠ ହେଲା ନାହିଁ? ନାରଦ ଡାକିଲେ, ବାବୁରେ ରାବଣ, ତୋ କଥା ମୁଁ ବୁଝୁଛି, ହେଲେ ଆଉ ଗୋଟା କଥା ହେଲା, ଅଶୋକ ବନରେ ସୀତାରୂପା ଲକ୍ଷ୍ମୀ ଅଛନ୍ତି, ହେଲେ ରାମ ରୂପୀ ନାରାୟଣ ସୁବଳ ଏହାରେ ଅଛନ୍ତି, ଲକ୍ଷ୍ମୀ ନାରାୟଣ ଯୁଗଳ ନହେଲେ କିପରି ହେବ?
ଭାଳୋଇ ମାନ ସେ ବିଶ୍ୱାନନ୍ଦନ କରିବି ମୁନି ମନ୍ତ୍ରଣ
ମଣ୍ଡଳୀ ଲକ୍ଷ୍ୟ ଦେବେ। ରାବଣ ଆଜ୍ଞା ଚିଟାଉଟିଏ ଲେଖି ନାରଦଙ୍କ ହାତରେ ଦେଲା। ଚିଟାଉରେ ପଣ୍ଡିତେ ରାବଣ ଲେଖିଥିଲା, ହେ ପ୍ରଭୁ ଦାସ ରଥି ହୃଦେ ଘେନି ଭାରତୀ, ଭଲୁକ ହରି ବଳ ଘେନି
ଆସିବେ ଲଙ୍କାପୁର ନିମନ୍ତ୍ରଣ ମୋହର, ନେଇ ଯାଆନ୍ତି ଦେବ ମୁନି
ହେ ରାଜୀବ ଲୋଚନ। ଦେବର୍ଷିଙ୍କ ଠାରୁ ମୋର ନିମନ୍ତ୍ରଣ ପତ୍ର ପାଇ ସୈନ୍ୟ ସାମନ୍ତଙ୍କୁ ସାଥିରେ ଧରି ଆସି ମୋର ଆତିଥ୍ୟ ଗ୍ରହଣ କରିବେ। ହଉ ଶୁଣିବେ ଗୁଣି କଜନ ଦେଇବାରେ ମନ କର୍ଣ୍ଣ, ଲଙ୍କପତି ଠାରୁ ନିମନ୍ତ୍ରଣ ନେଇ ହର ସେ ବ୍ରହ୍ମାନନ୍ଦନ, ମିଳି ସୁବଳ ୟା ପରବତେ ହର ପିଲେ ରଘୁନାଥ ହସ୍ତେ, ବସି କରନ୍ତି ସର୍ବେ ପଠନ ଶେଷ ଭାଗେ ପଡ଼ିଲା ନୟନ, ବିଶେଷ ଦ୍ରଷ୍ଟବେ ପୁଣ ଆଜି ଜଣାଇଛି ଦଶାନନ, ଜଣକୁ ଛାଡ଼ି ଆସିବେଟି ସର୍ବେ, ଆଜ୍ଞା ନାମ ନ ଲେଖିଛି ଏବେ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ରାବଣ ଆଜ୍ଞା ଚିଠିଟି ଲେଖିଛି, ରାମ ଲକ୍ଷ୍ମଣ ସୈନ୍ୟମାନଙ୍କୁ ନେଇ ଆସିବେ, କିନ୍ତୁ ବିଶେଷ ଦ୍ରଷ୍ଟବ୍ୟରେ ଲେଖିଛି ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଆସିବେ। ଇଏ କଥା ଜାଣି ସମସ୍ତେ ଚିନ୍ତା କରୁଛନ୍ତି, ଏ ପରିପ୍ରେକ୍ଷୀରେ କ'ଣ କରାଯିବ?
ଉଭା ହୋଇ ବୀର ସୌମିତ୍ରୀ ଭାସନ୍ତି, ଉଭା ହୋଇ ନିକୁମ୍ଭିଲା ଜଗାଙ୍ଗାରେ ଧୀରେ ହୋ, ନିକୁମ୍ଭିଲା ବଧିଲି ସୋହସ୍ତେ ଇନ୍ଦ୍ରଜିତ ବୀର, ବଧିଲି ସୋହସ୍ତେ ଇନ୍ଦ୍ରଜିତ ବୀର। तेणु कोपित मोठारे धीरे हो तेणु कोपित
निमंत्रण मंडली लक्ष्य देवे बसवा स्थान रु उठी लक्ष्मण डाकुछंती हे नोना आज को छ दिन हेब निकुंभिलारे मु इंद्रजीत को बध करी थिबारु तेणु रावण मो उपरे राग करी न जीवा लागी मना करी आपण माने समस्ते जानतु किंतु मु जीवि नाही लक्ष्मण को कथा सरीबा परे आज्ञा हनुमान नल प्रभृति वीर माने निज निजर कथा कहुछंती रावण आम को बारण करी जीवा पाई
न कर मने भावना आहे वीरवर एबे मुहि न मारी बिलंका कटक दुआर एबे
श्रोता मंडली लक्ष्य देवे विभीषण छिड़ा होई कहुची भाई माने आपण माने किछि चिंता न करी रावणपुर को जानतु किंतु मु जीवि नाही कारण रावण को मु दिने परामर्श देइथिली सीता को फेरई देबा लागी हेले फल तार हेला उलोटा पदाघात करी मते ता लंका कट करू बाहर करी देला
भजुथा मनुआ नीति राम नाम को भजुथा मनुआ नीति भजुथा मनुआ नीति राम नाम को भय न रही तोर भय न रही तोर जम दंड को भजुथा मनुआ नीति विभीषण व्यतीरे के सर्व वीर बर भजुथा लंका गड़े जीवा लगी हेले आगु सार तेणे जाई देव ज्योति देले तीख बर शुण बाबू रावण रे ये मोहर गिर निमंत्रण पाई आसी छंती रघुवीर यथारीति परिचर्या करंतु तांकर
श्रोता मंडली लक्ष्य देवे देवर्षि नारद राम को निकट रु विदाय नहीं जाई रावण निकट रे पहुंची डाकुछंती बाबूरे रावण लंका कटक को तोर गृह शत्रु विभीषण व्यतिरेके अन्य माने समस्ते आसी छंती सिंह द्वारे आसी पहुंची गले से मानकर परिचर्या करे मु एबे विदाय नहीं जाउछी
से बिकट अट हास्य करीण दश हास्य हस्ते खड़ग चंद्र हास्य हरिण धाए बेगे मिली श्रीराम आगे भणिला केड़े तो साहस रे दशरथ शिष्य आज तो काल पूरिला अवश्य चलिबु संजीवनी देश रे
चंद्रहास्य खड़ग कुंचाई विश्रवानंदन रावण धाई जाऊछि रामचंद्र को हाणीबा पाई डाकुछि रे राम तू सेई दशरथर पुओ दिने जेऊ दशरथ
परशुराम डरे नारी अंचले लुचि थिला क्षत्रिय निधन काले
जमदग्नि पु वीर परशुराम जेतेबेले एक विंश बार पृथ्वी को क्षेत्री शून्य करिवार संकल्प नहीं सेतेबेले तोरी बापा दशरथ नारी मान को अंचल तले आश्रा नहीं निजर प्राण को बंचे थिला रे से भीरु का पुरुष दशरथर पुओ मु लंका कटक आतंकराज सृष्टि करिछु मनरे भाविछु रावण कबल रु उबुरी जीवु आरे राम घर जंगल रे रही गुरु कुला समे तुही गुरु
विद्या शिक्षा तू करिलु विद्या शिक्षा तू करिलु बाळू तो दिने एबे बाळू तो दिने विद्या शिक्षा तू करिलु
पिलाटी दिनरु ये पर्यंत जंगल रे बुली बुली
अच्छा अच्छा
तो दिन तो बीती गलानी तू कुआडु बुझिबु राजनीति किपरी हुए अल्प शिक्षा दीक्षा ओ तू निर्बोध
न जानी कूट नीति हे बुमो बोध
रावण डाकिला आरे राम राजनीति रे मध्य कूटनीति प्रयोग करा जाए जेमिति वर्तमान निमंत्रण पाई तो सैन्य सेना थाटंकु नै मो पुररे आसी पहुंचिछु आसंता काली मते आउ तो सहित युद्ध करबा को पड़िबो नाही आजि ठारु राम रावण रो युद्ध अवसान हेला आज्ञा धीमंत मंडली लक्ष्य देवे एणे घटना टी हेलानी कौन
रंभा पत्र प्राय थरे सौमित्री वीर मन पड़ी जाए तांको विभीषण गिर जाऊछ जे बे सौमित्री रक्षराजपुर ओहे अस्त्र जटार भीतर
लक्ष्मण चिंता करुछंती विभीषण रो परामर्श ठीक विभीषण कहिथिले हे सौमित्रे कपटी रावणपुर को जेते बेले जाउछ तेबे बड़ भाई को लुचाई अस्त्र खनिए जटा भीतर पुरै नै जाओ आज विभीषण कथा सत्य हेला यही अस्त्र खंडी करे मुझे बड़ भाई राजीव लोचन जीवन रखी तेणु लक्ष्मण आज जटा मध्य अस्त्र खंडीए बाहर कले आज्ञा ये घटना देखी श्रोता मंडली लक्ष्य देवे माया उभला रावण फोपाड़ी देला चंद्रहास्य खड़ग डाकिला प्रभु
भक्त भगवान जगते कि होस्ते अछो आसी धीरे हो ये कि प्रभु पण राजीव लोचन भासंतु वैकुंठ आसी धीरे हो
मु भक्त आपण भगवान जगतर कर्ता हुई आपण जानी पारिलेनी मु किए आउ आपण किए आपण परा भक्त वस्तल भक्त बांधव भगवान
भकत तो माता पिता भकत तो बंधु एबे भकत निमंते तो ନାମ କୃପା
ହେ ରାଜୀବ ଲୋଚନ ଭକ୍ତ ହେଉଛି ଭଗବାନଙ୍କର ପିତା ମାତା ସଖା ସହୋଦର ଭଗବାନ ଭକ୍ତର ତ୍ରାଣକର୍ତ୍ତା ଧେନୁ ପଛେ ପଛେ ବସ୍ତା ଗମେ କ୍ଷୀର ଲୋଭେ ଏବେ ଭକତ ପଛରେ ତୁହି ଖାଉ ସେହି ଭାବେ ଏବେ ପଛେ ପଛେ ଦୁଗ୍ଧ ପୋଷ୍ୟ ଶିଶୁ ଶାବକ ତାର ଯେପରି ଧାଇଁଥାଏ ଭକ୍ତ ପଛରେ ଭଗବାନଙ୍କ ପ୍ରାଣଙ୍କୁ ବସ୍ତା ଭଳି ଧାଉଁଥାଏ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ କାନ୍ଦୁଛି ଆଜି ଭକ୍ତ ରାବଣ ଇଏ ପିଣ୍ଡରୁ ପ୍ରାଣ କାଢି ନେଇ ଦେବ ଦିଅ ଶ୍ରୀ ପଦରେ ସ୍ଥାନ ରାବଣ ଡାକୁଛି ହେ ପ୍ରଭୁ ଏତିକି ମାତ୍ର ଶ୍ରୀପଦରେ ମାଗୁଣି ଇଏ ରାକ୍ଷସ ପିଣ୍ଡରୁ ପ୍ରାଣ କାଢି ନେଇ ଅନୁଗ୍ରହ ପୂର୍ବକ ଶ୍ରୀପଦରେ ସ୍ଥାନ ଦିଅ ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ ରାବଣ ଡାକୁଛି ହେ ରାଜୀବ ଲୋଚନ ଆପଣ ମାରିବେ ମୁଁ ମରିବି ଏହା ବିଧିର ନିର୍ଦ୍ଦେଶ ମା ଜାନକୀଙ୍କୁ ହରଣ କରିଥିବାରୁ ଆପଣ ମୋତେ ମୃତ୍ୟୁଦଣ୍ଡ ଦେବେ ମୋ ପ୍ରାସାଦର ପାଣି ପାଟିଆରେ ଲେଖାଯାଇଛି ସୀତା ହରଣ ରାବଣ ମରଣ କିନ୍ତୁ ଆପଣ ଯେଉଁ ଭୁଲ କରିଛନ୍ତି ସେ ଭୁଲର ପ୍ରାୟଶ୍ଚିତ ନିମିତ୍ତ ଭକ୍ତ ରାବଣ ଆଜି ଭଗବାନ ରାମଚନ୍ଦ୍ରଙ୍କୁ ଅଭିଶାପ ଦେଉଛି ପରବର୍ତ୍ତୀ ଯୁଗରେ ତୁମେ ଖଣ୍ଡିଆ ହାତ ହେବ ଆଜ୍ଞା ପ୍ରଭୁ ରାମଚନ୍ଦ୍ର କହିଲେ ତଥାସ୍ତୁ ଭକ୍ତ ରାବଣ ଅଚିରେ ତୋ ମନବାଞ୍ଛା ପୂରଣ ହେବ ରାମକୃଷ୍ଣ ରୂପେ ଦ୍ୱାପର ଯୁଗରେ ଗୋପେ ହୋଇ ବୁଜନ ନନ୍ଦ ଯଶୋଦାଙ୍କ କୋଳରେ ବଢ଼ିବୁ କେଳିର ଚି ବୃନ୍ଦାବନ ଦ୍ୱାପର ଯୁଗରେ ମଥୁରା କଟକରେ ଜନ୍ମଗ୍ରହଣ କରି ଗୋପ କଟକରେ ବାଲ୍ୟଲୀଳା ସମାପନ କରିବୁ ତ୍ରେତା ଯୁଗର ସୁବାହୁ ଗୋପାଳ ଦ୍ୱାପର ଯୁଗରେ ଆମ ପିତା ନନ୍ଦ ହେବ ଦ୍ୱାପର ଯୁଗ ପରେ କଳି ଯୁଗରେ ଖଣ୍ଡିଆ ହାତ ହୋଇ ନୀଳାଚଳ ଧାମରେ ଆମେ ପୂଜା ପାଇବୁ ହଉ ରାବଣ ସାପରେ ଏ କଳି ଯୁଗରେ ନୀଳାଚଳେ ଜଗନ୍ନାଥ ବଡ଼ ଦେଉଳରେ ପୂଜା ପାଉଛନ୍ତି ହୋଇଣ ଖଣ୍ଡିଆ ହାତ ସେହି ହାତ ତଳେ ଥାଳ ପାଚି ମାଗେ ଅକିଞ୍ଚନ ବିଶ୍ୱନାଥ ଓଡ଼ିଶାବାସୀଙ୍କୁ ଖଣ୍ଡିଏ ବସନ ଦିଅ ହେ ମୁଠିଏ ଭାତ ଦୁଃଖ ହାରି ଦୁଃଖ ଖଣ୍ଡନ କର ହେ ଶ୍ରୀପଦେ ଏତିକି ଅଳି ଆଡ଼େ ଇନ ଦେଇ ଶରଣ ଦିଅ ହେ କଳା ଦିଅ ବନମାଳି ହଉ ଦିନ ଜନ ଶରଣ ରକ୍ଷଣ ମହାବାହୁ ଦିନ ଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି ବୋଲ।